ଦେବ ଆଉ କିଏ ଆଦେଶ କରିବେ କରନ୍ତୁ।
ଇରବର ରଘୁନାଥ ମହାଲକ୍ଷ୍ମୀ କି ଆପଣଙ୍କୁ ସମର୍ପଣ ନ କରି ମୁଁ କୁଆଡ଼େ ଯିବି ପ୍ରଭୁ। ଅପୂର୍ବ କଥା ଏ ମତ ରାମ ନାୟକ ମିଥିଳା ଦେଶର ଅଟେ ନୃପବର ମିଥିଳା ଦେଶର ଅଟେ ନୃପବର ଜନକ ତାହାଙ୍କ ନାମ ଉତ୍ତମ ଧାର୍ମିକ ମହାଜ୍ୟୋତି ସେ ବୋଲନ୍ତି ଉତ୍ତମ ଧାର୍ମିକ ଯଜ୍ଞଶାଳା ପାଇଁ ଦଶନ୍ତେ ସେ ଜଙ୍ଗଲ ଅପୂର୍ବ କୁମାରୀ ତ୍ରିପୁର ସୁନ୍ଦରୀ ଅପୂର୍ବ କୁମାରୀ ତ୍ରିପୁର ସୁନ୍ଦରୀ ହରିବେ ଗୌରୀରେ ଗୋଇଲେ ଅଜୋନି ଜାତ ଦେବୀ କମଳା କାଠାତ ଗୋଇଲେ ଅଜୋନି ଜାତ କେହି ତାଙ୍କୁ ଭାଗୁ ପାଇଲେ ମନ କେହି ବୀରବର ପଣେ ସୌନ୍ଦର୍ଯ୍ୟ ଗୁଣେ ବୀରବର ପଣେ ସୌନ୍ଦର୍ଯ୍ୟ ଗୁଣେ ସମାନ କେ ଜଣେ ନାହିଁ ଓଡ଼ିଶେ ଶଙ୍କର ଯାବ ଏହି ପଦ କଲେ ରୂପ ଧୋଇଲେ ଶଙ୍କର ଯାବ ଚଣ୍ଡାଳୁ ବ୍ରାହ୍ମଣ ଜାଲି ମାନ ଧନୁରେ ଯେ ଗୁଣ ଦେବ ମୋହର ନନ୍ଦିନୀ ଚନ୍ଦ୍ରମା ବଦନୀ ମୋହର ନନ୍ଦିନୀ ଚନ୍ଦ୍ରମା ବଦନୀ ତାଙ୍କର କାମିନୀ ହେବ ଏହି ସତ୍ୟ କଲେ ରୂପ ଚାରିଆଡ଼େ ସେଠି ଏହି ସତ୍ୟ କଲେ ରୂପ ମାଲିକୀ ସମ୍ଭାର ନ କଲେ ତାଙ୍କର ଧନୁଷ ଜଙ୍ଗଲ ଜାତ ଆସ ବେଗେ ଯିବା ଉତ୍ସବ ଦେଖିବା ଆସ ବେଗେ ଯିବା ଆହେ ବୀର ମୋର ରାମ ଚନ୍ଦ୍ର ଆଠ ବେଗେ ଯିବା ଉତ୍ସବ ଦେଖିବା ପବିତ୍ର ପରିବା ନେତ୍ର ପତ୍ର ପ୍ରବେଶି ତାଙ୍କ ତନେ ଦେଖିବା ସେ ରାଜନେ ପ୍ରବେଶି ତାଙ୍କ ତନେ
ଦେବ ଆପଣଙ୍କ କଥାରେ ସମ୍ମତ ହେଲି ଚାଲନ୍ତୁ।
ଆଠ ବର୍ଷ ଗଙ୍ଗା ପାରି ହୋଇ ଆମ୍ଭେମାନେ ମିଥିଳାପୁରକୁ ଯିବା। ବୀରବର ରାମଚନ୍ଦ୍ର ଜାହ୍ନବୀଙ୍କର ଅପୂର୍ବ ସଭା ଦେଖ
ବାୟା ମନରେ ବାୟା ରହିବ ନାହିଁ ବାୟା ମନରେ ପାଳନ ଦେବେ ନ ପାଇ ବାୟା ମନରେ ଭାଇ ମୋର ମୋର କହି ଶୁଖିଲା ବାଦିରେ ମନରେ ଭାଇ ଶୁଖିଲା ବାଦିରେ ମନରେ ବାୟା ମନରେ ବାୟା ରହିବ ନାହିଁ ବାୟା ମନରେ
ଲକ୍ଷ୍ମଣ ଦେଖିଲାଣି ସେଇ କେଉଟଟି ନାମଙ୍ଗରେ ବସି କିପରି ଝୁଲାଉଛି।
ଦେବ ତାକୁ ଡାକନ୍ତୁ। ହେ ଧୀବର ଏଣିକି ନାହାଣେ
ମୁନିଗୁର ନାଉରୀକୁ ଡାକିଲେ ଶୁଣୁ ନାହିଁ କାହିଁକି।
ଧୀବର ଜାତି ପ୍ରାୟ ବଧିର ହୋଇଥାନ୍ତି। ଧୀବର ତୁ କ'ଣ ବଧିର କିରେ
ବଧିର ନୁହେ ପଥରେ ପଥର ପାଣି ପରି ପୋଚରୁ ଆସନ୍ତୁ ଯେ ହେଲେ ପୁରୀ ବଧେଲା ବସାଇ ନେବି ନାରେ
ଏଇ କଥା ତ ହଉ ଦେ ପାଦ ଧୋଇ ଦେ ଧନ୍ୟ ଧନ୍ୟ ନାଭି କତେ ଧନ୍ୟ ତୋର ପ୍ରଭୁ ରଘୁନାଥ ମଧ୍ୟ ଧନ୍ୟ ଆହା ଭକ୍ତାଧୀନ କେହି ତ ମାଜିଲା ଛଣି ତାକୁ ପୟର ବଢ଼ାଇ ଦେଲ
ବଢ଼ାଇ ଦେଲ ପୟର ହେ ଭାବ ଗ୍ରାହୀ रघुवीर पय रक्षा ऋत करी बसने ब्रह्मार तजे पद नही देवी आदन पाइत रणामृत पान कई वर्ष धैला पवन बना
प्रभु एथर मो ना उपर को विराजमान करंतु चालंतु मुनि गुर आस भाई लक्ष्मण
इंद्र नीलावाणी गृहरे सोई ঘিয়া ঘরে লো সঙ্গা তো বিদুই কে সহিতা